ହ୍ୟାଲୋ, ନମସ୍କାର। ମୋ ନାଁ ହେଉଛି ସୁଭାଷିନୀ ପ୍ରଧାନ। ମୁଁ ଆଦିବାସୀ ଗାଁରେ ରୁହେ, ୱାର୍ଡ ନମ୍ବର 21। ଆମର ଯେତେବେଳେ ଲାଟିନ୍ ଟାଙ୍କି ଫୁଲ ହେଇଯାଉଛି ଆଉ ଗାଡି ଯେତେବେଳେ ଆମେ ଡାକୁଛୁ ତାର ଛିଣ୍ଡି ଯାଉଛି ଆଉ ରାସ୍ତା ଚଉଡ଼ା ନାହିଁ କହି ଗାଡି ଆସିପାରୁନି, ସେଥିପାଇଁ ଆମେ ଠିକ ସେ ଟାଙ୍କି ସଫା କରିପାରୁନୁ। ଏଥିପାଇଁ ଆମେ ବହୁତ ପ୍ରୋବ୍ଲେମରେ ହଇରାଣ ହଉଛୁ ଆଉ ଆମକୁ ଠିକ ଭାବରେ ଗୋଟେ ଗାଡି, ଛୋଟ ଗାଡି ଆମକୁ ଦରକାର। ଛୋଟ ଗାଡି ହେଲେ ସେ ଠିକ ଟାଇମରେ ଆସିକି ଠିକ ଭାବରେ ଆମର ସଫା କରିକି ଯିବେ, ବଡ ଗାଡି ସେ ଲାଇନରେ ଆସିପାରୁନି। ସେଇଥିପାଇଁ ଆପଣମାନଙ୍କୁ ଅନୁରୋଧ, ଆମ ପାଇଁ କିଛି ବ୍ୟବସ୍ଥା କରନ୍ତୁ।